सेना भगवान विष्णु का एक नाम प्रजापति जीवांगर पति का प्रभु रसायः जड़मध्यरु लीलया अति सहदरे अबलला क्रमे उन्नीताम उत्तोलित 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 अप्सु जड़ उपरे न्यस्य स्थापन करी जजऊ स्वधाम को फिर गले हरि भगवान हरि शुक्रनुवाद एक भाव रे प्रजागण कर रक्षक भगवान विष्णु प्रजापति श्री हरि रसातल रु अवलीला क्रमे पृथ्वी को उद्धार करी जल उपर स्थापन कले एवं तत्पर स्वधाम को प्रत्यावर्तन कले भागवत कहे भगवान विष्णु स्वच्छाक्रमे ये प्रपंच अवतीर्ण हो असंख्य अवतार अच्छी निर्दिष्ट उद्देश्य नहीं बा लक्ष्य साधन करवा मानस असंख्य अवतार एठाक आसती एवं पुणी स्वधाम को फेरी जाती जितेबाठे अवतीर्ण हमें सेत अवतार कहुए कारण अवतार अर्थ जे अवतरण करती स्वयं भगवान कि निर्दिष्ट शुद्ध भक्तगण जो मैंने प्रपंच को आसती आम मान भाई साधारण जीवन नुहति जदिओ एक प्रभुपाद महाराज लिखुंत भावार्थ में कि प्रभुपाद कहते आम मान भाई साधारण जीवन नुहति प्रभुपाद प्रकृति में साधारण जीवन नुहति सी होती भगवान भाई सी मध्य भगवान धाम आसते कृष्ण पृष्ठाए भूतल भी कहु भगवान प्रेरणा करती क କାରଣ ଜୀବନ ଦୁଃଖ ଦେଖି ସେ ତାଙ୍କୁ କେମିତି ଉଦ୍ଧାର କରିବାକୁ ପଡ଼ିବ, ସେଥିପାଇଁ ସେ ଆସନ୍ତି। ଭଗବାନ ଯେଭଳି ଆସନ୍ତି ସେମାନେ ମଧ୍ୟ ସେଭଳି ଆସନ୍ତି। ତେଣୁ ପ୍ରଭୁପାଦ ଜଣେ ସାଧାରଣ ଜୀବ ନୁହନ୍ତି, କିନ୍ତୁ ସେ ଏଠି ତାଙ୍କୁ ଲେଖୁଛନ୍ତି ଯେ ଆମମାନଙ୍କ ଭଳି ସାଧାରଣ ଜୀବ ଭଗବାନ ନୁହନ୍ତି, ଏ କଥା କହୁଛନ୍ତି। ତେଣୁ ଯାହା ହଉ, ଭଗବାନଙ୍କର ଯେଉଁ ଲୀଳା, ଏଇ ଲୀଳାଟି ଶୁକରଦେବ ଭଗବାନ ବରାହଦେବ 13-19 ଏ 7 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ବିସ୍ତାର ଭାବରେ ବର୍ଣ୍ଣନା କରାଯିବ। କାରଣ ଏଠି 2 ମନ୍ୱନ୍ତରର ଲୀଳା, 2 ମନ୍ୱଙ୍କ ସମୟରେ ଶୁକରଦେବ ବା ବରାହଦେବ ଆସିଥିଲେ, ଅବତରଣ କରିଥିଲେ। ଗୋଟିଏ ହେଉଛି ସ୍ୱାମୀଭୂମାନଙ୍କ ସମୟରେ, ଆଉ ଗୋଟିଏ ହେଉଛି ଷଷ୍ଠ ମନୁ, ଯିଏକି ଚାକ୍ଷୁଷ ମନୁ। ଆମେ ଯେଉଁ ବର୍ତ୍ତମାନ ମନୁ ସମୟ ହେଉଛି, ସେ ହେଉଛି ସପ୍ତମ ମନୁ, ସେ ହେଉଛନ୍ତି ବୈବସ୍ୱତ ମନୁ। ତାଙ୍କ ପୂର୍ବରେ ଯିଏ ଥିଲେ ଚାକ୍ଷୁଷ ମନୁ, ସେହି ଚାକ୍ଷୁଷ ମନୁଙ୍କ ସମୟରେ ଏ ଲୀଳାଟି ମଧ୍ୟ ହେଇଥିଲା, ଭଗବାନ ଶୁକରଦେବ ଆବିର୍ଭାବ ହେଇଥିଲେ। ତେଣୁ ଏଇ 2 ଲୀଳାକୁ ଗୋଟିଏ ଥରକରେ ବର୍ଣ୍ଣନା କରିଦେଇଥିଲେ ମୈତ୍ର ମୁନି ବିଦୁରଙ୍କୁ। ତେଣୁ ବିଦୁର ଯେତେବେଳେ ପଚାରିଲେ ବିସ୍ତାର ଭାବରେ କହିବା ପାଇଁ, ସେତେବେଳେ ସେ ତାକୁ ପୁଣି ବିସ୍ତାର କରିଛନ୍ତି। ଏଇ 7 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯିବ। ତେଣୁ ଭଗବାନ ଯେଉଁ ଆସିଲେ, ବ୍ରହ୍ମାଙ୍କର ନାସିକରୁ ଆସିଲେ, ଯେମିତି ବୃଶ୍ଚିକ ତଣ୍ଡୁଳ ନ୍ୟାୟ ବୋଲି କୁହାଯାଏ, ପ୍ରଭୁପାଦ ମହାରାଜ ଗୋଟେ ନ୍ୟାୟ ଦେଇଛନ୍ତି, ନ୍ୟାୟଶାସ୍ତ୍ରରେ ସବୁ ରହିଛି ଏସବୁ କଥା। ବୃଶ୍ଚିକ ବା ଯେ ବିଛା, ସେ ଅଣ୍ଡା ଦେଇଦିଏ ଚାଉଳରେ, ତେଣୁ ଚାଉଳରୁ ସେ ଅଣ୍ଡାମାନେ ସେତେବେଳେ ଛୁଆ ହେଇକରି ବାହାରନ୍ତି। ଇଏ କହିବ ଯେ ବୃଶ୍ଚିକରୁ ବାହାରିଲେ ବା ସେ ଯେଉଁ ଚାଉଳରୁ ବାହାରିଲେ ବୋଲି, କିନ୍ତୁ ପ୍ରକୃତରେ ଚାଉଳରୁ ସେ ବାହାରୁନାହାନ୍ତି, ସେ ବୃଶ୍ଚିକ ତାକୁ ସେ ଅଣ୍ଡା ଦେଇଛନ୍ତି। ସେଭଳି ଭାବରେ ଭଗବାନ ଯେଉଁ ଆସନ୍ତି, ଯାହାକୁ ଆଶ୍ରୟ କରି ଆସିଲେ ମଧ୍ୟ, ଭଗବାନ ହେଉଛନ୍ତି ଅଜ, ଭଗବାନଙ୍କର ଜନ୍ମ ନାହିଁ। କିନ୍ତୁ ଭଗବାନଙ୍କର ଲୀଳା, ଏସବୁ ଲୀଳାକୁ ବୁଝିବାକୁ ପଡ଼ିବ। ଜନ୍ମ କର୍ମ ଚମେ ଦିବ୍ୟମ୍, ଭଗବାନଙ୍କର ଲୀଳା ବା କର୍ମ ସବୁ ରହିଛି, ଜନ୍ମଠୁ ଆରମ୍ଭ କରି କର୍ମ ପର୍ଯ୍ୟନ୍ତ। ତାଙ୍କର ମୃତ୍ୟୁ କେଉଁଠୁ ଆସିବ? ଯାହାର ଜନ୍ମ ନାହିଁ ତାହାର କେଉଁଠୁ ମୃତ୍ୟୁ ଆସିବ? ଜାତ ସେହି ଧ୍ରୁବ ମୃତ୍ୟୁ, ଭଗବତ ଗୀତାରେ ଭଗବାନ କହିଛନ୍ତି ଅର୍ଜୁନଙ୍କୁ। ଯେଉଁମାନଙ୍କର ଜନ୍ମ ଅଛି ତାଙ୍କର ମୃତ୍ୟୁ ନିଶ୍ଚିନ୍ତ। ଜାତ ସେହି ଧ୍ରୁବ ମୃତ୍ୟୁ, ଧ୍ରୁବଂ ଜନ୍ମ ମୃତ୍ୟୁ ସ୍ଥିତ। ସେହିଭଳି ଭାବରେ ଯେଉଁମାନେ ମୃତ୍ୟୁ ହେଉଛନ୍ତି ତାଙ୍କର ମଧ୍ୟ ଜନ୍ମ ହେବ, କିନ୍ତୁ ଯାହାର ଜନ୍ମ ନାହିଁ ତାହାର କାହିଁକି ମୃତ୍ୟୁ ହେବ? ତେଣୁ ଭଗବତ ଗୀତାର 4 ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି, ଅଜୋବି ସନ୍ନ ବୟାତ୍ମା, ଭଗବାନ ଅଜ, ସେ ହେଉଛନ୍ତି ଅବୟାତ୍ମା। ଏବଂ ଅଜୋବି ସନ୍ନ ବୟାତ୍ମା ଭୂତାନାମ ଈଶ୍ୱର ବିସନ୍, ସମସ୍ତ ଜୀବର ସେ ହେଉଛନ୍ତି ଈଶ୍ୱର, ସବୁ କିଛିର ସେ ହେଉଛନ୍ତି ମାଲିକ। ତେଣୁ ଭଗବାନ ଯେତେବେଳେ ଆସନ୍ତି, ପ୍ରକୃତି ସ୍ୱାମ ଅଧିଷ୍ଠାୟ ସମ୍ଭବାମି ଆତ୍ମମାୟା, ଭଗବାନ ଯେତେବେଳେ ଆସନ୍ତି ତାଙ୍କର ଅନ୍ତରଙ୍ଗା ପ୍ରକୃତି ବା ଅନ୍ତରଙ୍ଗା ଶକ୍ତି ମାଧ୍ୟମରେ ଆସନ୍ତି, ଅନ୍ତରଙ୍ଗା ଶକ୍ତି ଦ୍ୱାରା ଭଗବାନ ଆସନ୍ତି। ଜୀବ ଯେଉଁ ଆସେ କିଭଳି ଆସେ? ତୃତୀୟ ସ୍କନ୍ଧ 31 ଅଧ୍ୟାୟରେ ସେ କଥା କପିଳଦେବ ମହାଦେବତୀ କହୁଛନ୍ତି, କର୍ମଣା ଦୈବନେତ୍ରେଣ ଜନ୍ତୁ ଦେହ ଉପବର୍ତ୍ତାଏ। ଜୀବମାନେ ଯେଉଁ ଆସୁଛନ୍ତି, ସେମାନେ ନିଜ କର୍ମଫଳ ଅନୁସାରେ ଆସୁଛନ୍ତି। ଯିଏ ଯେଉଁଭଳି ଭାବରେ କର୍ମ କରୁଛି ତା'ର ପରଜନ୍ମ ସେଇଭଳି ଭାବରେ ନିୟନ୍ତ୍ରିତ ହେଉଛି। ଭଗବତ ଗୀତା 8 ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି, ଜଂ ଜଂ ଭାବି ସ୍ମରଣ ଭାବଂ ତ୍ୟଜନ୍ତି କଳେବରଂ ତମ୍ ତମ୍ ଏବେ ଇତି କହନ୍ତି ସଦା ତଦ୍ଭାବ ଭାବିତା। ମୃତ୍ୟୁ ସମୟଟା ହେଉଛି ପରୀକ୍ଷାର ସମୟ, ଏ ଯେଉଁଭଳି ଭାବରେ ଚିନ୍ତା କରି ମୃତ୍ୟୁବରଣ କରେ ସେ ପରଜନ୍ମ ସେଇଭଳି ଭାବରେ ପ୍ରାପ୍ତ ହୁଏ। ଯେମିତି ଭାଗବତମରେ 5 ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭରତ ମହାରାଜ ଯିଏକି ସମଗ୍ର ପୃଥିବୀର ରାଜା ଥିଲେ, ଯାହାଙ୍କର ନାମ ଅନୁସାରେ ଏ ପୃଥିବୀକୁ ଭାରତବର୍ଷ ବୋଲି କୁହାଯାଉଥିଲା, ତାଙ୍କ ପୂର୍ବରୁ ନାମ ଥିଲା ଅଜନାଭ ବର୍ଷ, ନାଭିଙ୍କର ପୁତ୍ର ଋଷଭଦେବଙ୍କର ପୁତ୍ର ହେଉଛନ୍ତି ଏଇ ଭରତ ମହାରାଜ। ତେଣୁ ନାଭିଙ୍କ ନାମ ଅନୁସାରେ ଅଜ, ସେ ହେଉଛନ୍ତି ଭଗବାନଙ୍କର ପିତା ଥିଲେ, ତେଣୁ ତାଙ୍କ ନାମ ଅନୁସାରେ ଏ ପୃଥିବୀର ନାମ ହେଇଥିଲା ଅଜନାଭ ବର୍ଷ। କିନ୍ତୁ ଭରତ ମହାରାଜ ଏତେ ପ୍ରସିଦ୍ଧ ଥିଲେ, ତାଙ୍କ ନାମ ଅନୁସାରେ ଏଇ ପୃଥିବୀକୁ ଭାରତବର୍ଷ ବୋଲି କୁହାଯାଉଥିଲା। 2 ଭରତ ଅଛନ୍ତି, ଜଣେ ହେଉଛନ୍ତି ଋଷଭଦେବଙ୍କର ପୁତ୍ର ଭରତ, ଆଉ ଜଣେ ହେଉଛନ୍ତି ଯଯାତି ମହାରାଜଙ୍କ ବଂଶରେ ଆସୁଛନ୍ତି ଭରତ। ତ
ତେଣୁ ଭଗବତ ଗୀତାରେ ଭଗବାନ ଯେତେବେଳେ କହୁଛନ୍ତି ଭାରତ, ସେତେବେଳେ ସେ ସେଇ ଭରତଙ୍କର ଯଯାତି ମହାରାଜଙ୍କ ବଂଶଧର ଭରତଙ୍କ ବିଷୟରେ କହୁଛନ୍ତି। କିନ୍ତୁ ଇଏ ଯେଉଁ ଭରତ ମହାରାଜ ଯିଏକି ଥିଲେ ଋଷଭଦେବଙ୍କର ପୁତ୍ର, ତେଣୁ ସେ ତାଙ୍କ ନାଁ ଏତେ ପ୍ରସିଦ୍ଧ ଥିଲେ, ଏତେ ଶକ୍ତିଶାଳୀ ଥିଲେ, ତାଙ୍କ ନାମ ଅନୁସାରେ ଏଇ ପୃଥିବୀକୁ ଭାରତବର୍ଷ ବୋଲି କୁହାଯାଉଥିଲା। ଶ୍ରୀ ଭରତ ମହାରାଜ ତାଙ୍କର ପିତା ଋଷଭଦେବ ତାଙ୍କୁ ଯେତେବେଳେ ଶିକ୍ଷା ଦେଉଥିଲେ, 100 ପୁତ୍ର ଥିଲେ ଋଷଭଦେବଙ୍କର, ପଞ୍ଚମ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯିବ। ପଞ୍ଚମ ଅଧ୍ୟାୟରେ ଋଷଭଦେବ ତାଙ୍କୁ ସବୁ ଶିକ୍ଷା ଦେଇଛନ୍ତି, ପୁତ୍ରମାନଙ୍କୁ ଶିକ୍ଷା ଦେଇଛନ୍ତି। ତେଣୁ ସେ ଶିକ୍ଷା ଗ୍ରହଣ କରି ଭରତ ମହାରାଜ ଏ ସମଗ୍ର ରାଜ୍ୟର ଶାସନ କରୁଥିଲେ, ଯଦିଓ ସମଗ୍ର ପୃଥିବୀର ଶାସନ କରୁଥିଲେ, କିନ୍ତୁ ଯୁବକ ଅବସ୍ଥାରେ ସେ ସବୁ ତ୍ୟାଗ କରିଦେଲେ। ଯୁବକ ଅବସ୍ଥାରେ ଯଦିଓ ତାଙ୍କର ବୟସ ବହୁତ ହେଇଥିଲା, 20 ବର୍ଷ ସେ ଇଏ କରିଥିଲେ, ରାଜ୍ୟ ଶାସନ କରୁଥିଲେ, କିନ୍ତୁ ତଥାପି ସେ ଯୁବକ ଅବସ୍ଥାରେ ଥିଲେ। ତେଣୁ ଯୁବକ ଅବସ୍ଥାରେ ସେ ସମଗ୍ର ପୃଥିବୀକୁ ସେ ତ୍ୟାଗ କରିଦେଇଥିଲେ। ଯହୋ ଯୁବୈବ ମଳବତ୍ ଉତ୍ତମ ଶ୍ଳୋକ ଲୀଳୟା, ଭଗବାନଙ୍କର ଲାଳସାରେ ଭଗବାନଙ୍କର କଥାରେ ଏତେ ସେ ଆକର୍ଷିତ ହୋଇଯାଇଥିଲେ ଯେ ଯୁବକ ଅବସ୍ଥାରେ ମଧ୍ୟ ସବୁକିଛି ସେ ତ୍ୟାଗ କରିଦେଇଥିଲେ ସେଇ ଭରତ ମହାରାଜ। କିନ୍ତୁ ଯେତେବେଳେ ସେ ତ୍ୟାଗ କରି ଗୃହ ତ୍ୟାଗ କରି କେତେ ବର୍ଷ ସେ ଶାସନ କରୁଥିଲେ ସେଇଟା ମୋର ମନେ ପଡ଼ୁନି ଏକ୍ଜାକ୍ଟଲି, କିନ୍ତୁ 20 ପାଖାପାଖି ବହୁତ ବର୍ଷ କାଳ ସେ ଶାସନ କରିଥିଲେ। ଏବଂ କିନ୍ତୁ ସେ ଯଦିଓ ଭକ୍ତି ମାର୍ଗରେ ବହୁତ ଉନ୍ନତ ସ୍ତରକୁ ଯାଇଥିଲେ, କିନ୍ତୁ ତାଙ୍କର ଗୋଟେ ମୃଗ ପ୍ରତି ଆକର୍ଷଣ ଆସିଗଲା। ଗୋଟେ ମୃଗକୁ ସେ ଦୟା କରୁଥିଲେ, ଗୋଟେ ମୃଗ ସେ ଯେତେବେଳେ ସେଠି ଜଙ୍ଗଲରେ ରହି ଭଗବାନଙ୍କର ଆରାଧନା କରୁଥିଲେ, ସେହି ସମୟରେ ଗୋଟେ ମୃଗ ଛାପକୁ ଦେଖିଲେ ଯିଏକି ଜଳରେ ପଡ଼ିଯାଇଛି। ଗୋଟେ କ'ଣ ଗୋଟେ ଯେଉଁ ସିଂହର ଗର୍ଜନ ଶୁଣି ସେ ମୃଗ ଭୟ କରି ଅନ୍ତଃସତ୍ତ୍ୱା ମୃଗ ଭୟ କରି ପଡ଼ିଯାଇଥିଲା, ନଦୀକି ଡେଇଁ ପଡ଼ିଥିଲା, ନଦୀର ସ୍ରୋତରେ ଯେତେବେଳେ ଧାଇଁ ଯାଉଥିଲା ସେ ସମୟରେ ତାଙ୍କର ଗର୍ଭପାତ ହୋଇଯାଇଥିଲା ଏବଂ ସେ ମୃତ୍ୟୁବରଣ କଲା ସେ ଗୋଟେ ଗର୍ତ୍ତରେ ପଡ଼ି। ତେଣୁ ଭରତ ମହାରାଜ ଏସବୁ ଦେଖି ସେ ଛୋଟ ମୃଗ ସେ ଶାବକୁ ଆଣିଲେ, ଉଦ୍ଧାର କଲେ, ତାଙ୍କୁ ଲାଳନ ପାଳନ କଲେ, କିନ୍ତୁ ତାଙ୍କ ପ୍ରତି ଏତେ ଆସକ୍ତି ଆସିଗଲା ଅନ୍ତ ସମୟରେ ସେ ତାଙ୍କର କଥା ସେଇ ମୃଗର କଥା ଚିନ୍ତା କରି ଶରୀର ତ୍ୟାଗ କଲେ। ତେଣୁ ପରଜନ୍ମରେ ସେ ମୃଗ ଜନ୍ମ ପ୍ରାପ୍ତ ହେଲେ। ତେଣୁ ଆମେ ଯେଉଁଭଳି ଭାବରେ କାର୍ଯ୍ୟ କରୁଛେ, କର୍ମଣା ଦୈବ ନେତ୍ରେଣ ଜନ୍ତୁ ଦେହ ଉପପତ୍ତାଏ, ଯେଉଁଭଳି ଭାବରେ କାର୍ଯ୍ୟ କରିବା ସତ୍ୱଗୁଣ ରଜଗୁଣ ତମଗୁଣ ଅନୁସାରେ ଆମର ପରଜନ୍ମ ନିର୍ଦ୍ଧାରିତ ହେବ। କିନ୍ତୁ ଭଗବାନ ସେଭଳି ଆସନ୍ତି ନାହିଁ, ଭଗବାନ ଆସନ୍ତି ତାଙ୍କର ଅନ୍ତରଙ୍ଗା ଶକ୍ତିରେ, ତାଙ୍କର ଯୋଗମାୟା ବଳରେ ଭଗବାନ ଆସନ୍ତି। ଭଗବାନ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନଂ ସୁଧାମ୍ୟହଂ ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଭଗବାନ କାହିଁକି ଆସନ୍ତି? ଭଗବାନ କୌଣସି କାର୍ଯ୍ୟ ନଥାଏ, ଭୌତିକ ଜଗତରେ ତାଙ୍କର କିଛି କାର୍ଯ୍ୟ ନଥାଏ, କିନ୍ତୁ ଜୀବମାନଙ୍କୁ କୃପା କରିବା ପାଇଁ ସେ ଆସନ୍ତି ଭଗବାନ। ଭଗବାନ ଯଦି ନ ଆସନ୍ତେ ସାଧୁମାନଙ୍କର ଆଉ କେଉଁଥିରେ ଆନନ୍ଦ ରହିଛି? ସାଧୁମାନେ ସେହି ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରିକି ତାଙ୍କର ଜୀବନ କଟାନ୍ତି। ମତିତା ମତଗତ ପ୍ରାଣା ବୋଧୟନ୍ତ ପରସ୍ପରମ କଥୟନ୍ତମାଙ୍ଗ ନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତି ଚ। ସାଧୁମାନେଙ୍କର ଏକମାତ୍ର କର୍ତ୍ତବ୍ୟ ହେଉଛି ଯେ ସେମାନେ ଏହି ଭଗବାନଙ୍କର ଲୀଳା ବର୍ଣ୍ଣନା କରନ୍ତି, ସେଇଥିରେ ସେମାନେ ଆନନ୍ଦିତ ହୁଅନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଆନନ୍ଦ ପ୍ରଦାନ କରନ୍ତି। ତେଣୁ ଭଗବାନ ସେଥିପାଇଁ ଆସନ୍ତି। ଭଗବାନ ଯଦିଓ ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତାମ ବୋଲି କୁହାଯାଇଛି, ଦୁଷ୍କୃତମାନଙ୍କୁ ବିନାଶ କରିବାଟା ମୁଖ୍ୟ କାରଣ ନୁହଁ। ଭଗବାନ ହନୁମନ୍ତ ଦେବ ସେ ମଧ୍ୟ ପଞ୍ଚମ ସ୍କନ୍ଧରେ ସେ କଥା କହିଛନ୍ତି ଯେ ମର୍ତ୍ତ୍ୟବତାର ସ୍ତୁହ୍ୟ ମର୍ତ୍ତ୍ୟ ଶିକ୍ଷଣ ପ୍ରଭୁ ରକ୍ଷବଧାୟ ନ କେବଳ ବିଭୁ କୁତୋନ୍ୟତ ସାଦ୍ରମତ ସ୍ୱାତ୍ମନ ସୀତା କୃତାନି ବ୍ୟସନାନି ସୁରସ୍ୟ। ଭଗବାନ ଯେଉଁ ମର୍ତ୍ତ୍ୟ ରୂପ ମର୍ତ୍ତ୍ୟ ଲୋକରେ ଆସନ୍ତି, ଅବତାର ନିଅନ୍ତି, ଏ ମର୍ତ୍ତ୍ୟ ଶିକ୍ଷଣ ଶିକ୍ଷା ପ୍ରଦାନ କରିବା ପାଇଁ ଭଗବାନ ଲୀଳା ଦ୍ୱାରା ସେ ଶିକ୍ଷା ପ୍ରଦାନ କରନ୍ତି। ରକ୍ଷବଧାୟ ନ କେବଳ ରକ୍ଷା ରାକ୍ଷସମାନଙ୍କୁ ଯେଉଁ ବଦ୍ଧ କରନ୍ତି ସେଇଟା ମୂଳ କାରଣ ମୁଖ୍ୟ କାରଣ ନୁହଁ, କୃତନ୍ୟତ ସାଧ୍ରମତ ସ୍ୱାତ୍ମନ, ଭଗବାନ ହେଉଛନ୍ତି ସ୍ୱାତ୍ମନ, ନିଜେ ନିଜର ଦ୍ୱାରା ଆନନ୍ଦିତ ହୁଅନ୍ତି, ଆନନ୍ଦ ପ୍ରାପ୍ତ ହୁଅନ୍ତି। କିନ୍ତୁ କାହିଁକି ସେ ସୀତା କୃତାନି ବ୍ୟସନାନି ସୁରସ୍ୱ, ସୀତାଙ୍କ ପାଇଁ ସେ କାହିଁ ପ୍ରଦାନ କରୁଥିଲେ, ଏଇ ଶିକ୍ଷା ପ୍ରଦାନ କରୁଥିଲେ ଯେ ସ୍ତ୍ରୀ ପୁଂ ପ୍ରସଙ୍ଗ ଏତାଧିକ ସର୍ବତ୍ର ତ୍ରାସମାବହ ଅପି, ଏ ଯେଉଁ ସ୍ତ୍ରୀ ପୁରୁଷ ଯେଉଁ ଆକର୍ଷଣ ରହିଛି, ଏ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସୁଖଦେବ ଗୋସ୍ୱାମୀ ଗୋଟେ ପରୀକ୍ଷିତ ମହାରାଜ କହୁଛନ୍ତି, ସ୍ତ୍ରୀ ପୁରୁଷର ଯେଉଁ ଆକର୍ଷଣ ସର୍ବତ୍ର ତ୍ରାସମାବହ ଅପି ଈଶ୍ୱରଣ କିମୁତ, ଅନ୍ୟମାନଙ୍କର ସାଧାରଣ ଲୋକମାନଙ୍କ କଥା ଛାଡ଼ନ୍ତୁ, ଅପି ଈଶ୍ୱରଣ କିମୁତ ଗ୍ରାମସ୍ୟ ଗୃହ ଚେତସ, ଯେଉଁମାନେ ଗ୍ରାମ ଯେଉଁ ଗୃହ ଚେତନାରେ ଅଛନ୍ତି, ଯେଉଁମାନେ ପୁରୁଷ ସ୍ତ୍ରୀ ଆକର୍ଷଣ ଭିତରେ ଅଛନ୍ତି, ତାଙ୍କ କଥା ଛାଡ଼ନ୍ତୁ, ଭଗବାନ ନିଜେ ମଧ୍ୟ ତାଙ୍କର ସ୍ତ୍ରୀ ସୀତାଙ୍କ ପାଇଁ କ୍ରନ୍ଦନ କରିଥିଲେ, ଏହି ଶିକ୍ଷାଟି ସେ ପ୍ରଦାନ କରୁଛନ୍ତି। ଭଗବାନଙ୍କର ଯେଉଁ ଅବତାର ଲୀଳା ଆମେ ବର୍ଣ୍ଣନା କରୁଛେ, ଭଗବାନ କହିଛନ୍ତି ସେ କଥା, ଯେଉଁ ଅସୁରମାନଙ୍କୁ ମାରଣ କରନ୍ତି, ଅସୁରମାନଙ୍କୁ ହତ୍ୟା କରନ୍ତି, ସେଇଟା ମୁଖ୍ୟ କାରଣ ନୁହଁ, ମୁଖ୍ୟ କାରଣ ହେଉଛି ସେ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି ଏବଂ ଶିକ୍ଷା ପ୍ରଦାନ କରନ୍ତି ବା ଧର୍ମ ସ୍ଥାପନ କରନ୍ତି। ତେଣୁ ଇଏ ହେଉଛି ଭଗବାନଙ୍କର ଲୀଳା, ସେଥିପାଇଁ ସେ ଅବତାର ଗ୍ରହଣ କରନ୍ତି। ଜୀବ କାହିଁକି ଆସେ ନା, ତା'ର କର୍ମଫଳ ଅନୁସାରେ ଆସେ, କର୍ମଫଳ ଅନୁସାରେ କେତେବେଳେ ଉର୍ଦ୍ଧକୁ ଯାଏ, କେତେବେଳେ ନିଚ ନିମ୍ନକୁ ଯାଏ, ଏଇଭଳି ଭାବରେ ସେ ଘୁରି ବୁଲୁଥାଏ, କିନ୍ତୁ ଭଗବାନ ସେଭଳି ନୁହନ୍ତି। ସେଥିପାଇଁ କୁହାଯାଉଛି ସ ଇଥଂ ଭଗବାନ, ଏଠି ଭଗବାନ ଶବ୍ଦ ବ୍ୟବହାର କରାଗଲା, କାହିଁକି ନା ଲୋକମାନେ ବିଶ୍ୱାସ କରିପାରିବେ ନାହିଁ, ଏଭଳି ପୃଥିବୀ, ଏତେ ବିରାଟ ପୃଥିବୀ, ତାକୁ ଗୋଟେ ପଶୁ ରୂପରେ ଆସି ସେ ତାଙ୍କର ଖୁରାରେ ସ୍ଥାପନ କରିଦେଉଛନ୍ତି ବା ତାକୁ ଉତ୍ତୋଳନ କରିପାରୁଛନ୍ତି, ଏଇଟାକୁ ଅସମ୍ଭବ ଭଳିଆ ଲାଗିବ। ସେଥିପାଇଁ ମୈତ୍ରମୁନି ବିଦୁରଙ୍କୁ କହୁଛନ୍ତି, ସେ ହେଉଛନ୍ତି ଭଗବାନ, ସେ ସାଧାରଣ ବ୍ୟକ୍ତି ନୁହନ୍ତି, ସାଧାରଣ ଶୁକର ନୁହନ୍ତି, ସେ ଭଗବାନ କହିଲେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଛଅଟି ଐଶ୍ୱର୍ଯ୍ୟ ରହିଛି, ଐଶ୍ୱର୍ଯ୍ୟଶ ସମଗ୍ରଶ ବୀର୍ଯ୍ୟଶ ଯଶସ ଶ୍ରିୟ ଜ୍ଞାନ ବୈରାଗ୍ୟ ଚାହିଁବ ସନ୍ନାମ ଇତି ଭଗବଙ୍କ ନା, ଛଅଟି ଐଶ୍ୱର୍ଯ୍ୟ ତାଙ୍କର ରହିଛି। କ'ଣ କ'ଣ ନା, ସମସ୍ତ ସମ୍ପତ୍ତିର ସେ ହେଉଛି ମାଲିକ, ସମସ୍ତ ଧନ ଐଶ୍ୱର୍ଯ୍ୟ ବୀର୍ଯ୍ୟ ସମସ୍ତ ଶକ୍ତି ତାଙ୍କ ପାଖରେ ରହିଛି ଏବଂ ଯଶ ତାଙ୍କର ସବୁକିଛି ଯଶ ରହିଛି। ଏ କୋଟି କୋଟି ବର୍ଷ ତଳର ଘଟଣା ଆଜି ମଧ୍ୟ ଆମେ ପାଠ କରୁଛୁ, ଶୁକ୍ରଦେବଙ୍କର ଯଶ ରହିଛି ଏଭଳି ଭାବରେ ଏବଂ ତାଙ୍କର ସବୁକିଛି ସୌନ୍ଦର୍ଯ୍ୟ ରହିଛି, ଯଶସ ଶ୍ରିୟ ଏବଂ ଜ୍ଞାନ ବୈରାଗ୍ୟ ଚାହିଁବ, ତାଙ୍କର ଜ୍ଞାନ ଅନଲିମିଟେଡ୍ ଜ୍ଞାନ, ଅନନ୍ତ ଜ୍ଞାନ ଭଗବାନ ରହିଛି, ତାଙ୍କର ଶରୀର ହେଉଛି ଜ୍ଞାନମୟ ସଚ୍ଚିଦାନନ୍ଦମୟ ଶରୀର, ସେ ହେଉଛନ୍ତି ସବୁବେଳେ ପାଇ ରହୁଛନ୍ତି ସେ ଶରୀର ତାଙ୍କର ସତ୍ ଏବଂ ଚିତ୍ କହିଲେ ପୂର୍ଣ୍ଣ ଜ୍ଞାନମୟ ଏବଂ ଆନନ୍ଦମୟ ସଚ୍ଚିଦାନନ୍ଦମୟ ଶରୀର ଭଗବାନଙ୍କର। ତେଣୁ ଏତେ ସବୁ ଐଶ୍ୱର୍ଯ୍ୟ ଥିଲେ ମଧ୍ୟ ସେ ତାକୁ ବୈରାଗ୍ୟ ତାଙ୍କ ସବୁକିଛି ସେ ତ୍ୟାଗ କରିପାରନ୍ତି, ଇଏ ହେଉଛି ଭଗବାନ। ତେଣୁ ଭଗବାନ ସବୁକିଛି କରିପାରିବେ, ସ ଇତଂ ଭଗବାନ, ସେଥିପାଇଁ ଭଗବାନ ଶବ୍ଦ ବ୍ୟବହାର କରାଗଲା। ମୈତ୍ରମୁନି କହୁଛନ୍ତି ସ ଇତଂ ଭଗବାନ ଉର୍ବିଂ ବିଶ୍ୱକ୍ସେନ ପ୍ରଜାପତି, ଉର୍ବିଂ କହିଲେ ପୃଥିବୀକୁ, ସେ ହେଉଛନ୍ତି ସ୍ଥାପନ ଯେଉଁ କଲେ ସେ ବିଶ୍ୱକ୍ସେନ, ବିଶ୍ୱକ୍ସେନ କହିଲେ ସେନାଧ୍ୟକ୍ଷ, ସମସ୍ତ ସେନାମାନଙ୍କ ଭିତରେ ସେନାନୀନା ମହମ ସ୍କନ୍ଧ, ଭଗବତ ଗୀତାରେ ଭଗବତ ଗୀତାର ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି, ସେନାମାନଙ୍କ ଭିତରେ ମୁଁ ହେଉଛି ସ୍କନ୍ଧ ବା କାର୍ତ୍ତିକେୟ, ଯିଏକି ଶିବଙ୍କର ଶିବଜୀଙ୍କର ପୁତ୍ର, ତେଣୁ ସିଏ ମଧ୍ୟ ସେନାଧ୍ୟକ୍ଷ। ବିଶ୍ୱକ୍ସେନ ପ୍ରଜାପତି, ପ୍ରଜାମାନଙ୍କର ସେ ହେଉଛନ୍ତି ପତି ବା ରକ୍ଷକ। ଭାଗବତ ଦ୍ୱିତୀୟ ସ୍କନ୍ଧର ଚତୁର୍ଥ ଅଧ୍ୟାୟରେ ମଙ୍ଗଳାଚରଣରେ ସୁଖଦେବ ଗୋସ୍ୱାମୀ ଭଗବାନଙ୍କୁ ଏହିଭଳି ଭାବରେ ବର୍ଣ୍ଣନା କରିଛନ୍ତି, କ'ଣ ଶ୍ରିୟପତି ପ୍ରଜାପତି ଲୋକପତି ଧରାପତି ଲୋକପତି ଧରାପତି ପତି ଗତିଶ୍ଚାନ୍ ଦେଖବୃଷ୍ଣି ସତତାଙ୍ଗ ପ୍ରସିଦ୍ଧତାଙ୍ଗ ମେ ଭଗବାନ ସତାଙ୍ଗ ପତି, ସବୁକିଛିର ପତି, ଖାଲି ଯେ ପ୍ରଜାମାନଙ୍କ ପତି ତା ନୁହଁ, ସେ ଲକ୍ଷ୍ମୀଙ୍କର ମଧ୍ୟ ପତି। ତାପରେ ପ୍ରଜାପତି ଶ୍ରିୟପତି ଲକ୍ଷ୍ମୀଙ୍କର ସେ ହେଉଛନ୍ତି ପତି, ଯଜ୍ଞର ସେ ହେଉଛନ୍ତି ପତି ବା ଅଧୀଶ୍ୱର ଯଜ୍ଞପତି ଏବଂ ପ୍ରଜାମାନଙ୍କର ମଧ୍ୟ ପତି, ଶ୍ରିୟପତି ଯଜ୍ଞପତି ପ୍ରଜାପତି ଧିଆପତି, ଆମର ଯେଉଁ ବୁଦ୍ଧି ରହିଛି ସେ ବୁଦ୍ଧିର ମଧ୍ୟ ସେ ହେଉଛନ୍ତି ପତି ଏବଂ ଲୋକପତି, ସମସ୍ତ ଲୋକମାନଙ୍କର ସେ ହେଉଛନ୍ତି ପତି ବା ରକ୍ଷକ। ଏବଂ ଧରାପତି ଏ ଧରାର ମଧ୍ୟ ଏ ଧରାକୁ ସେ ସ୍ଥାପନ କରିଛନ୍ତି। ଧରାର ପତି ସିଏ ତାଙ୍କର ଗୋଟେ ପୁତ୍ର ହେଇଛନ୍ତି, ସିଏ ହେଉଛି ନରକାସୁର। ନରକାସୁର ଆସିବ, ନରକାସୁର ପ୍ରସଙ୍ଗ ଆସିବ ଭାଗବତଙ୍କର ଦଶମ ସ୍କନ୍ଧରେ ଆସିବ। ଯେତେବେଳେ ଭଗବାନ ପୃଥିବୀଦେବଙ୍କୁ ଉତ୍ତୋଳନ କରୁଥିଲେ, ଧରାକୁ ଉତ୍ତୋଳନ କରୁଥିଲେ, ସେହି ସମୟରେ ତାଙ୍କର ଗୋଟେ ପୁତ୍ର ଜାତ ହେଇଛନ୍ତି ଧରା ବା ପୃଥିବୀଙ୍କର, ସେ ହେଉଛନ୍ତି ନରକାସୁର। ଏତେ ଶକ୍ତିଶାଳୀ ଥିଲେ ଯେ ସ୍ୱର୍ଗକୁ ମଧ୍ୟ ଜୟ କରିକିରି ତାଙ୍କର ଗୋଟେ ମଣି ପର୍ବତ ଅଛି ତାକୁ ଘିନି ଆସିଲେ। ଇନ୍ଦ୍ରଙ୍କର ମା ଯେଉଁ ରହିଛନ୍ତି ଅଦିତି, ତାଙ୍କର କୁଣ୍ଡଳକୁ ଚୋରି କରି ଘିନି ଆସିଲେ, ଏବଂ ଛତ୍ର ବରୁଣଙ୍କର ଛତ୍ରକୁ ମଧ୍ୟ ଚୋରି ଘିନି ଆସିଲେ, ବଳପୂର୍ବକ ଘିନି ଆସିଲେ ସବୁ। ତେଣୁ ଇନ୍ଦ୍ର ବରୁଣ ଇତ୍ୟାଦି ବରୁଣ ଏତେ ଶକ୍ତିଶାଳୀ ଥିଲେ, ସେ ରାଜସ୍ୱ ଯଜ୍ଞ କରିଥିଲେ, କିନ୍ତୁ ଏଇ ଯେଉଁ ନରକାସୁର ପାଖରେ ସେ ହାରିଗଲେ ଏବଂ ଇନ୍ଦ୍ର ମଧ୍ୟ ହାରିଗଲେ। ଜବରଦସ୍ତି ସବୁ ନରକାସୁର ସେମାନେ ସବୁ ଏଇସବୁ ଜିନିଷ ଆଣିକି ରଖିଥିଲା ନିଜର ଯେଉଁ ରହିଛି ରାଜ୍ୟରେ। ତେଣୁ ଇନ୍ଦ୍ର ଆସି ଭଗବାନଙ୍କୁ ପ୍ରାର୍ଥନା କଲେ, ପ୍ରଭୁ ଆମର ସ୍ୱର୍ଗର ଯେଉଁ ସମ୍ପତ୍ତି ସ୍ୱର ରହିଛି ତାକୁ ସବୁ ନରକାସୁର ହରଣ କରି ନେଇଯାଇଛି, ଆପଣ ଆମକୁ ସେସବୁ ଉଦ୍ଧାର କରି ଆମକୁ ପ୍ରଦାନ କରନ୍ତୁ। ତେଣୁ ଭଗବାନ ଯିବେ, ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯିବ, ଭଗବାନ ଯିବେ ତାଙ୍କର ପତ୍ନୀ ଯେଉଁ ରହିଛନ୍ତି ସତ୍ୟଭାମାଙ୍କ ସହିତ ଯାଇକରି ଯୁଦ୍ଧ କରି ନରକାକୁ ନରକକୁ ହତ୍ୟା କରିବେ। ଯଦିଓ ସେ ତାଙ୍କର ପୁତ୍ର, ସେ ଧରାଦେବୀଙ୍କର ଅଂଶରେ ଆସୁଛନ୍ତି ଆମର ଏଇ ସତ୍ୟଭାମା, ସେ ହେଉଛନ୍ତି ଧରା ବା ପୃଥିବୀଙ୍କର ଅଂଶରେ ଆସିଛନ୍ତି। ତେଣୁ ସତ୍ୟଭାମାଙ୍କୁ ନେଇକି ସେ ଯାଇକରି ଯିବେ ନରକାକୁ ହତ୍ୟା କରିବେ। ତେଣୁ ନରକାସୁର ଯଦିଓ ଭଗବାନଙ୍କ ପୁତ୍ର, କିନ୍ତୁ ଅସତ୍ ସଙ୍ଗରେ ପଡ଼ି ସେ ଅସୁରରେ ପରିଣତ ହୋଇଗଲା ନରକାସୁର। ତେଣୁ ସେ ନରକାସୁରକୁ ବଧ କରି ଭଗବାନ ନରକାସୁର 16,100 ବହୁତ ସୁନ୍ଦରୀ ସ୍ତ୍ରୀମାନଙ୍କୁ ଆଣିକି ରଖିଥିଲା, ବଳପୂର୍ବକ ରଖିଥିଲା 16,100। ତେଣୁ ଭଗବାନ ସେ 16,100 ସ୍ତ୍ରୀଙ୍କୁ ବିବାହ କରି 16,000 ତାଙ୍କର 16,108 ରାଣୀ ହେଲେ। ତେଣୁ ଏ 16,100 ଯେଉଁ ରଖିଥିଲେ ନରକାସୁର ତାଙ୍କୁ ଉଦ୍ଧାର କଲେ, ଏବଂ ସେ ଯେଉଁ ସ୍ୱର୍ଗର ଯେଉଁ ମଣି ପର୍ବତ, ଅଦିତିଙ୍କର କୁଣ୍ଡଳ ଏବଂ ବରୁଣଙ୍କର ଛତାକୁ ମଧ୍ୟ ଉଦ୍ଧାର କରି, ଛତ୍ରକୁ ଉଦ୍ଧାର କରି ତାଙ୍କୁ ପୁଣି ପ୍ରଦାନ କଲେ। ତେଣୁ ଏସବୁ ବର୍ଣ୍ଣନା କରାଯାଇଛି ଯେ ଧରାପତି, ଧରା ବା ପୃଥିବୀର ହେଉଛନ୍ତି ପତି, ଏବଂ ଖାଲି ସେତିକି ପତି ନୁହନ୍ତି, ସିଏ ହେଉଛନ୍ତି ପତିର ଗତିଶ୍ଚାନ୍ ଦକବୃଷ୍ଣି ସାତୁତାନ୍, ସେ ଅନ୍ଧକ ବୃଷ୍ଣି ସାତୁତ ବଂଶମାନଙ୍କର ସିଏ ହେଉଛନ୍ତି ମଧ୍ୟ ପତି, ଏବଂ ମଧ୍ୟ ଗତି ବା ଅନ୍ତିମ ଲକ୍ଷ୍ୟ ହେଉଛନ୍ତି ସିଏ। ତେଣୁ ଏହିଭଳି ଭାବରେ ସୁଖଦେବ ଗୋସ୍ୱାମୀ ଭଗବାନଙ୍କୁ ମଙ୍ଗଳାଚରଣରେ ଏହି ଶ୍ଳୋକଟି କହିଛନ୍ତି। ପ୍ରସିଦ୍ଧତାଙ୍ଗ ମେ ଭଗବାନ ସତାଙ୍ଗ ପତି, ସତାଙ୍ଗ ପତି ସେ, ସତାଙ୍ଗ କହିଲେ ଭକ୍ତମାନଙ୍କର, ଭଗବାନ ହେଉଛନ୍ତି ସତ୍, ସତ୍ର ଯିଏ ଆଶ୍ରୟ ନିଅଛନ୍ତି ସେ ହେଉଛନ୍ତି ସତାଙ୍ଗ। ତେଣୁ ତାଙ୍କର ମଧ୍ୟ ପତି, ଭକ୍ତମାନଙ୍କର ମଧ୍ୟ ପତି ହେଉଛନ୍ତି ଭଗବାନ। ତେଣୁ ସେହି ଭଗବାନ ଯିଏକି ପ୍ରଜାପତି, ରସାୟା ଲୀଳୋନ୍ନୀତମ ରସାତଳ, ରସାତଳ ଯଦିଓ ଏ ବହୁତ ପୃଥିବୀର ତଳେ ଯେଉଁ ରହିଛି ରସାତଳ, ସେ ରସାତଳରେ ପ୍ରକୃତରେ ପୃଥିବୀ ନଥିଲେ, କାରଣ ରସାତଳ ମଧ୍ୟ ଗୋଟେ ପୃଥିବୀ ଭଳି, ସେଠି କେମିତି ରହିବ ପୃଥିବୀ। ତେଣୁ ବିଶ୍ୱନାଥ ଚକୁର ଠାକୁର ତାଙ୍କର ଭାଷ୍ୟ ସେ କଥା କହୁଛନ୍ତି, ଆମର ଯେଉଁ ତଳେ ସବୁ ରହିଛି, ଅତଳ ବିତଳ ସୁତଳ ତଳାତଳ ମହିତଳ ରସାତଳ ପାତାଳ, ରସାତଳ ତଳେ ରହୁଛି ପାତାଳ, ପାତାଳ ତଳେ ରହିଛି ଗର୍ଭତକ ଜଳ। ତେଣୁ ସେଇ ଜଳରୁ ଉଦ୍ଧାର କରିଛନ୍ତି, କିଭଳି ଉଦ୍ଧାର କଲେ, ଲୀଳୟୋ ନିଦାମ, ଲୀଳାରେ ଖେଳରେ ଖେଳରେ ସବୁ ଉଦ୍ଧାର କରିଦେଲେ। ତାଙ୍କୁ କଷ୍ଟ ହେଇଥିଲା କି ନା, ନା କଷ୍ଟ ନାହିଁ, ଲୀଳା ସେଥିପାଇଁ କୁହାଯାଉଛି ଲୀଳୟ ନିଦାମ। ଭଗବାନ ଯେଉଁ ଉଦ୍ଧାର କଲେ ଏତେ ବିରାଟ ବଡ଼ ପୃଥିବୀ, ଏ ପୃଥିବୀକୁ ଯେଉଁ ଉଦ୍ଧାର କରିଛନ୍ତି, ତାଙ୍କୁ କଷ୍ଟ ହେଇଛି ନା, ନା ତାଙ୍କର ଦନ୍ତରେ ସେ ଉଦ୍ଧାର କରିଛନ୍ତି। ସେଥିପାଇଁ ଆମର ଜୟଦେବ ଗୋସ୍ୱାମୀ ସେଠାକୁ ରଚନା କରିଛନ୍ତି, ଯେଉଁ ଦଶାବତାର ସୂତ୍ରରେ ସେଟା ବର୍ଣ୍ଣନା କରୁଛନ୍ତି ଯେ ବସତି ଦଶନ ଶିଖରେ ଧରଣୀ ତବ ଲଗ୍ନା ଶଶିନୀ କଳ କଳୀ ବନିମଗ୍ନା, ବସତି ଦଶନ ଶିଖରେ ଧରଣୀ ତବ ଲଗ୍ନା ଶଶିନୀ କଳ କଳୀ ବନିମଗ୍ନା, କେଶବ ଦ୍ୱିତ ଶୁକର ରୂପ ଜୟ ଜଗଦୀଶ ହରେ, ଜୟ हरे जय जगदीश हरे। केशव दूत भगवान ईशु विभिन्न अवतार रे आसंती शुकर रूप वर्तमान शुकर रूप रे आसी ए सब लीलाटी करसंती। तेणु लीला ये भगवान कष्टदायक नुह आमको बहुत प्रकार कष्टदायक कार्य रही कष्टान कामान अरति बिडभुजांग दे मनुष्य मैंने प्रकृत में कष्ट काम करने उपयुक्त नुह ऋषभदेव कहते पुत्र मानक नायम देहो देव भाजांग लोके कष्टान कामान अरते बिडभुजांग दे तपो दिव्यम पुत्र का जेन सत्यम शुद्धे जस्मात् मम सौख्यम तु अनंतम। ये जो मनुष्य मैंने बहुत प्रकार कष्टकर कार्य कर सका उठी राति पर्यंत केत रात शोई पारना अनिद्रा हो जाती ये भाव बहुत प्रकार कष्ट कार्य करु ये कष्ट प्रकृत में बीट बराह बाजो जो बीजटा हूँ सुगर पर उद्दिष्ट सका उठी राति पर्यंत से खोजी बोलते कौट खाद्य मिल खाद्यटा कौन ना बीजटा जो चार रही से बहुत कष्ट करु मनुष्य जीवन से उद्दिष्ट नुह ना आयंग ऋषभदेव कथा कहते पंचम स्कंद पंचम अध्याय ना आयंग देहो देह भाजा नुलोके जो मनुष्य जन्म प्राप्त होती मानने बहुत उन्नत जन्म प्राप्त होती अशी लक्ष जन्म पार होगा से मनुष्य जन्म प्राप्त होती तेणु ये पशुपल जीवन जापन करने उद्दिष्ट नु कष्ट कार्य करने उद्दिष्ट नुह ये शरीर मनुष्य शरीर एत उन्नत शरीर जगन्नाथ दास भागवत से कथा कहते ये मनुष्य देह दिव्य ज्ञान देवी देखी संतोष भगवान मनुष्य भागवत में से वर्णना करनेक प्रकार जीव सृष्टि कलापर जो भगवान मनुष्य को सृष्टि कले से सतोष हेले बहुत आनंदित हेले भगवान कारण ये मनुष्य शरीर में भगवान गोटे उन्नत चेतना प्रदान कर जो चेतना द्वारा आम ये कृष्ण चेतना प्राप्त हो पार तेणु मनुष्य मैंने ये कष्ट काम करने उद्दिष्ट न तथापि मनुष्य मैंने कष्ट कार्य करु भगवान ये जो कार्य करो लगुच बहुत दुसाध्य दुसाध्य बहुत कष्ट किंतु ना भगवान पर लीलया भगवान बहुत खेल खेल उन्नीता ये पृथ्वी को उत्तोलन कले जमी भगवान सात वर्ष बयस जो गोवर्धन को उत्तोलन करते इंद्र जदि आम कहते इंद्र जदिओ आसी भगवान प्रार्थना कर प्रभु आमको रक्षा करूँ नरकासुर आम सब संपत्ति हरण कर भगवान नरकासुर को हत्या करी तांकर संपत्ति सब उद्धार कर प्रदान कर आसिले आसला बेल सत्यभामा देखिले जो स्वर्गर जो अलकापुर रही बहुत सुंदर शोभा सब रही सेठी गोटे पारिजात पुष्प को देखिले पारिजात पुष्प अनेक रही देखि सत्यभामा इच्छा है आम यही पारिजात पुष्प को नहीं जावा आम उद्यान लगे द्वारका लगे तेणु भगवान जो कहले से कथा भगवान सांगे सांगे धनु तीर उत्तोलन कर नहीं जावाक बसिले गोटे पारिजात पुष्प को किंतु एक देख इंद्र पत्नी शची सी कहले शचीदेवी कहले ये पारिजात पुष्प हूँ आम स्वर्गर संपत्ति सी पृथ्वी पृष्ठ को जीव ये कमी हम जब इंद्र को कहले इंद्र सांगे सांगे पलि आस युद्ध करने भगवान सहित मुझे जत सुरेह भगवान के हुए लीला देवता मान मोह हो जाती तेणु इंद्र कौन कले वज्र छाड़े भगवान पक्ष भगवान वज्र भगवान प्रदान करते वृत्रासुर वृत्रासुर जोबले एत शक्तिशाली हो देवता मान समस्त अस्त्र को से गिड़ी से समय देवता मैंने भगवान प्रार्थना करते ये भागवत षष्ठ स्कंद वर्णना कर भगवान कहले ठीक अच्छे देवता मैंने तुम्हें जाओ मुझे प्रीत हो जाए किसी आउ कि अप्राप्य कि रहे ना तुम्हें जाओ दधीजी अस्थि माग दधीजी शरीर माग से दधीजी अस्थि यही वज्र को निर्माण कर भगवान बुद्धि देते वज्र कमी निर्माण कर भगवत गीतारे भगवान कहते जे मुझे अस्त्र मान वज्र तेणु आयुधाना अहम वज्रम ये सब वर्णना करूँ इंद्र से ही वज्र भगवान प्राप्त हो पुणी से वज्र को भगवान पर निक्षेप किंतु वज्र भगवान शरीर को आघात करने पूर्व गरुड़ जी गरुड़देव कौन कले गोटे पकेट छिंडे पकईदे ସେଇ ବଜ୍ର ସେ ପକ୍ଷକୁ ସହିତ ଯୁଦ୍ଧ କରିବା ସମୟରେ ଭଗବାନ ଆସି ପହଞ୍ଚିଗଲେ ଦ୍ୱାରକାରେ। ତେଣୁ ସେଇ ଇନ୍ଦ୍ରଙ୍କର ଏତେ ରହିଛି ଗର୍ବ ପୁଣି ତାଙ୍କର ହେଇଯାଇଛି, କାରଣ ଯେଉଁ ରହିଛନ୍ତି ବୃନ୍ଦାବନବାସୀମାନେ ସେମାନେ ଇନ୍ଦ୍ର ଯଜ୍ଞ କରୁଥିଲେ, ଇନ୍ଦ୍ରଙ୍କୁ ଆରାଧନା କରୁଥିଲେ, କିନ୍ତୁ ତାଙ୍କର ଏତେ ଗର୍ବ ହେଇଗଲା ଯେ ଭଗବାନ ଦେଖିଲେ ଇନ୍ଦ୍ରଙ୍କର ଏତେ ଗର୍ବ ହେଇଯାଇଛି, ସେ ଗର୍ବକୁ ଭଙ୍ଗ କରିବା ପାଇଁ ଭଗବାନ କ'ଣ କଲେ ନା ଇନ୍ଦ୍ର ଯଜ୍ଞକୁ ବନ୍ଦ କରିଦେଲେ। ଇନ୍ଦ୍ର ଯଜ୍ଞକୁ ବନ୍ଦ କରିକି ସେଇ ଯଜ୍ଞ ପାଇଁ ଯେଉଁ ସାମଗ୍ରୀ ସବୁ ତିଆରି ହେଇଥିଲା, ଯେଉଁ ଖାଦ୍ୟ ପଦାର୍ଥ ସବୁ ପ୍ରସ୍ତୁତ ହେଇଥିଲା, ସେସବୁ ନେଇକରି ସେ ଗୋବର୍ଦ୍ଧନକୁ ଆରାଧନା କଲେ। ଏଠି ମଧ୍ୟ ଗୋବର୍ଦ୍ଧନ ଆରାଧିତ ହେଉଛନ୍ତି, ଗୋବର୍ଦ୍ଧନ ଶିଳା ଅଛନ୍ତି ଏଠି, ଗୋବର୍ଦ୍ଧନ ନିଜକୁ ବିସ୍ତାର କରି ସବୁଆଡ଼େ ପୂଜିତ ହେଉଛନ୍ତି। ଭଗବାନ ପୂଜା ଆରମ୍ଭ କଲେ ଗୋବର୍ଦ୍ଧନ, ତା ପୂର୍ବରୁ ପୂଜା ନଥିଲେ, ଗୋବର୍ଦ୍ଧନ ପୂଜା ନଥିଲେ, ଏ ଗୋବର୍ଦ୍ଧନ ପର୍ବତ ଇଏ ଥିଲେ କେଉଁଠି, ଇଏ ଥିଲେ ଶାଳମଣି ଦ୍ୱୀପରେ ଥିଲେ। ଯେଉଁ ଜଣେ ଋଷି ଥିଲେ ତାଙ୍କ ନାଁ କ'ଣ, ସେ ହେଉଛନ୍ତି ସେ ଋଷି ଯାଇକରି କାଶୀରେ ରହୁଥିଲେ ସେ ଋଷି, ତେଣୁ ସେ ଶାଳମଣି ଦ୍ୱୀପରେ ଯାଇ ଏଇ ଯେଉଁ ଦ୍ରୋଣଙ୍କର ପୁତ୍ର ହେଉଛନ୍ତି ଏଇ ଗୋବର୍ଦ୍ଧନ, ତାଙ୍କୁ ଯାଇକରି ପ୍ରାର୍ଥନା କଲେ, ମୁଁ ଚାହୁଁଛି ଗୋବର୍ଦ୍ଧନ ପର୍ବତକୁ ନେଇ ଯିବି ଏବଂ କାଶୀରେ ରଖି ସେଇଠି ତାଙ୍କରି ଗୋବର୍ଦ୍ଧନ ପର୍ବତ ଉପରେ ରହି ମୁଁ ପୂଜା କରିବି, ଏଇଭଳି କହିଥିଲେ। କିନ୍ତୁ ଗୋବର୍ଦ୍ଧନ ଯଦିଓ ଚାହୁଁନଥିଲେ କାଶୀକି ଯିବା ପାଇଁ, କିନ୍ତୁ ଯେହେତୁ ସେ ଋଷି ଜଣଙ୍କ କହୁଛନ୍ତି ସେଥିପାଇଁ ବାଧ୍ୟ ହୋଇ ସେ ରାଜି ହେଲେ। କିନ୍ତୁ କିନ୍ତୁ ସିଏ ଗୋଟେ ସର୍ତ୍ତ କରିଥିଲେ, କ'ଣ ନା, ମୋତେ ବାଟରେ କେଉଁଠି ରଖିବେ ନାହିଁ, ଯଦି ବାଟରେ କେଉଁଠି ରଖିବେ ତାହେଲେ ମୁଁ ସେଇଠି ରହିବା କୁଆଡ଼େ ଯିବି ନାହିଁ। ସେ ସର୍ତ୍ତରେ ରାଜି ହେଇ ସେ ଋଷି ତାଙ୍କୁ ଆଣିକି ଆସିଲେ। କିନ୍ତୁ ସେ ଯେତେବେଳେ ଆଣିକି ଆସୁଛନ୍ତି, ବୃନ୍ଦାବନ ଭଗବାନଙ୍କର ଲୀଳା ହେବ ନା, ତେଣୁ ଏଇ ମଧ୍ୟରେ ଭଗବାନଙ୍କ ଲୀଳାଟି ହେବ, ଗୋବର୍ଦ୍ଧନ ଲୀଳା, ତେଣୁ ବୃନ୍ଦାବନରେ ତେଣୁ ତାଙ୍କୁ ଲଘୁ ଶଙ୍କା ଲାଗିଲା, ଏକ ଲାଗିଲା, ତେଣୁ ସେ ଭୁଲିଗଲେ, ସେ ସର୍ତ୍ତକୁ ଭୁଲିଗଲେ, ତେଣୁ ବୃନ୍ଦାବନ ସ୍ଥାପନ କରି ସେ ଯାଇଛନ୍ତି। ଲଘୁ ଶଙ୍କା ସାରି ସ୍ନାନ ଶୌଚ ସାରି ଯେତେବେଳେ ଆସିଲେ ଗୋବର୍ଦ୍ଧନକୁ ନେବା ପାଇଁ ବସିଲେ, ସେତେବେଳେ ଗୋବର୍ଦ୍ଧନ ଘୁଞ୍ଚିଲେ ନାହିଁ, ଗୋବର୍ଦ୍ଧନ ଘୁଞ୍ଚିଲେ ନାହିଁ, ତେଣୁ ସେ ତାପରେ ଗୋବର୍ଦ୍ଧନ ତାଙ୍କୁ ମନେ ପକାଇଦେଲେ, ଆପଣ ଆମେ ସର୍ତ୍ତ କରିଥିଲେ ଆପଣ ଯେଉଁଠି ରଖିବେ ମୁଁ ସେଠି ଯିବି ନାହିଁ। ତେଣୁ ସେ ଋଷି ଜଣଙ୍କ ତାଙ୍କୁ ଅଭିଶାପ ଦେଲେ, କହିଲେ ମୋ ତୁମର ଏଇଭଳି ଭାବରେ ମନମାନ କରିଛ, ତେଣୁ ତୁମକୁ ଅଭିଶାପ ଦେଉଛି, ତୁମେ ପ୍ରତିଦିନ ଗୋଟିଏ ସୋରିଷ ପରିମାଣରେ ଗୋଟିଏ ତଳକୁ ତଳକୁ ଯିବ। ଏଇଭଳି ଭାବରେ ସେ ଆସ୍ତେ ଆସ୍ତେ ତଳକୁ ତଳକୁ ଯାଉଛନ୍ତି। 8 କିଲୋମିଟର ବ୍ୟାପୀ ଏ ଗୋବର୍ଦ୍ଧନ ପର୍ବତ ବର୍ତ୍ତମାନ ରହିଛନ୍ତି। ତେଣୁ ଭଗବାନ କ'ଣ କଲେ ନା, ସେ ଯେଉଁ ଖାଦ୍ୟ ସାମଗ୍ରୀ ସବୁ ତିଆରି ହୋଇଥିଲା, ପ୍ରସ୍ତୁତ ହୋଇଥିଲା ଇନ୍ଦ୍ରଯଜ୍ଞ ପାଇଁ, ଭଗବାନ ତାକୁ ନେଇ ଗୋବର୍ଦ୍ଧନ ପୂଜା ଆରମ୍ଭ କଲେ। ଗୋବର୍ଦ୍ଧନ ପୂଜା ଆରମ୍ଭ ହେଲା, 5000 ବର୍ଷ ତଳେ ଗୋବର୍ଦ୍ଧନ ପୂଜା ଆରମ୍ଭ କରାଗଲା, ଏବଂ ସେବେଠୁ ଚାଲିଛି, ପ୍ରତିବର୍ଷ ଗୋବର୍ଦ୍ଧନ ପୂଜା ହେଉଛନ୍ତି। ଏବଂ ଗୋବର୍ଦ୍ଧନ ପୂଜା ଯେତେବେଳେ ହେଲା, ଇନ୍ଦ୍ର ଦେଖିଲେ ମର୍ତ୍ତ୍ୟବାସୀମାନେ ଏଇ ଯେଉଁ ଛୋଟ ପିଲା 7 ବର୍ଷର ବାଳକ କୃଷ୍ଣ ତାଙ୍କ କଥାରେ ପଡ଼ି, ବାଚାଳଂ ବାଳିସଂ ସ୍ତବ୍ଧଂ ଅଜ୍ଞଂ ପଣ୍ଡିତ ମାନିନ କୃଷ୍ଣ ମର୍ତ୍ତା ଉପାସିତ ଗୋପାମେ ଚକ୍ରୁ ଅପ୍ରିୟମ୍। ଏ ଗୋପମାନେ ଏଇ ଛୋଟ ଏଇ ବାଚାଳ, ଏ ଜଣେ ବାଚାଳ ବ୍ୟକ୍ତି, ଏ ଜଣେ ବାଳିସ ଛୋଟ ପିଲା, ଇଏ ହେଉଛି ଅଜ୍ଞ, ଏ ପାଠ ପଢ଼ିନି ସେତେବେଳେ, ପ୍ରକୃତରେ କୃଷ୍ଣ ପାଠ ପଢ଼ିନଥିଲେ, ତାପରେ ଗଲେ ସିଏ 11 ବର୍ଷ ବୟସରେ ସେ ଗଲେ ଯାଇକରି କେଉଁଠିକି ଉଜ୍ଜୟିନୀ ଯାଇ ସେଠି ଶିକ୍ଷା କରିଛନ୍ତି। ତେଣୁ ସେ ଏଇଭଳି ଭାବରେ କହି ଇନ୍ଦ୍ର କ'ଣ କଲେ ନା, ସମ୍ବର୍ତ୍ତକ ଇତ୍ୟାଦି ଯେଉଁ ଯେଉଁ ଭୌତିକ ଜଗତ ଯେତେବେଳେ ଅନ୍ତ ହେବ ସେହି ସମୟରେ ଯେଉଁ ସମ୍ବର୍ତ୍ତକ ମେଘ ସବୁ ରହିଛି ସେ ମେଘକୁ ପ୍ରେରଣ କଲେ, ଯାହ ତୁମେ ବୃନ୍ଦାବନକୁ ଧ୍ୱଂସ କରିଦିଅ। ତେଣୁ ସେ ବହୁତ ଚେଷ୍ଟା କଲେ ଧ୍ୱଂସ କରିବା ପାଇଁ, କିନ୍ତୁ ଭଗବାନ କ'ଣ କଲେ ନେଇ 8 ମାଇଲ ଧରି ଯେଉଁ ରହିଛି ବିସ୍ତାର ରହିଛି ଗୋବର୍ଦ୍ଧନକୁ, ସେ ଗୋବର୍ଦ୍ଧନକୁ ସେ 7 ବର୍ଷର ବାଳକ, ତେଣୁ ବାମ ହାତ କାଳିଆ ଆଙ୍ଗୁଠିରେ ଉତ୍ତୋଳନ କରିକି ରଖି ଧରିଲେ, 7 ଦିନ ଧରି ଉତ୍ତୋଳନ କରି ରଖିଲେ। ଇନ୍ଦ୍ର ତାଙ୍କର ସମସ୍ତ ବଳ ପ୍ରୟୋଗ କରି ଜୟ ଶ୍ରୀ ରାଧା ମଦନ ଯୋଗୀ ଇନ୍ଦ୍ର ତାଙ୍କର ସମସ୍ତ ବଳ ପ୍ରୟୋଗ କରି ହତାଶ ହୋଇଗଲେ, କୌଣସି କିଛି କରିପାରିଲେ ନାହିଁ, ବୃନ୍ଦାବନର କିଛି କ୍ଷତି କରିପାରିଲେ ନାହିଁ। ଭଗବାନ ତାକୁ ରକ୍ଷା କରନ୍ତି, କୌନ୍ତେୟ ପ୍ରତିଜାନି ନମେ ଭକ୍ତ ପ୍ରଣଶ୍ୟତି। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ ଅର୍ଜୁନଙ୍କ ମାଧ୍ୟମରେ ଏହି ଘୋଷଣା କରିଛନ୍ତି, ଏହି ପ୍ରତିଜ୍ଞା କରିଛନ୍ତି, ତମେ ପ୍ରତିଜ୍ଞା କର, ମୋର ଭକ୍ତର କେବେ ବିନାଶ ନାହିଁ। ତେଣୁ ଭଗବାନ ସେତେବେଳେ ଦେଖିଲେ ଇନ୍ଦ୍ର ଏଭଳି ଭାବରେ ଭୀଷଣ ମେଘ ବୃଷ୍ଟି ବର୍ଷା ସବୁ ପବନ କରି ଧ୍ୱଂସ କରିବା ପାଇଁ ବସିଛନ୍ତି, ଭଗବାନ ନିଜେ ଧାରଣ କଲେ। ସାତ ବର୍ଷର ବାଳକ ସେ ସାତ ଦିନ ଧରି ବାମ ହାତରେ କାଳିଆ ଅଙ୍ଗୁଠି ଧାରଣ କରି ରଖିଲେ, ଗୋବର୍ଦ୍ଧନ ଧାରଣ କରି ରଖିଲେ, ଗିରି ଗୋବର୍ଦ୍ଧନ ଧାରୀ ହୋଇଗଲେ, ତାଙ୍କ ନାମ ହୋଇଗଲା ଗୋବର୍ଦ୍ଧନ ଧାରୀ। ତେଣୁ ଏ ଯେଉଁ ବ୍ରଜ ବାଳକମାନେ ସେମାନେ ଭାବୁଛନ୍ତି କୃଷ୍ଣଙ୍କୁ ବୋଧେ ଟିକେ କଷ୍ଟ ହେଉଥିବ, ତେଣୁ ସେ କ'ଣ କରୁଛନ୍ତି ନା ତାଙ୍କର ଯେଉଁ ଲାଠି ସବୁ ରହିଛି ଗାଈ ଯୋଗ ଜଗିଲା ବେଳେ ଯେଉଁ ଲାଠି ବ୍ୟବହାର କରନ୍ତି, ସେ ଲାଠିରୁ ଧରିକି ଟେକିକି ଟେକିବା ପାଇଁ ବସୁଛନ୍ତି। ବ୍ରଜବାଳକମାନେ ମଧ୍ୟ ଜାଣିପାରୁନାହାନ୍ତି ହେଉଛନ୍ତି ଭଗବାନ ବୋଲି, କିନ୍ତୁ ଭଗବାନ ସାତ ଦିନ ଧରି କୌଣସି ଖାଦ୍ୟ ଗ୍ରହଣ ନକରି ସେମିତି ଧରିକି ରହିଲେ, ଏବଂ ଭଗବାନ କଷ୍ଟ ହେଲା କି ନା ନା, ଭଗବାନ ଲୀଳା, ଏହିସବୁ ଲୀଳା, ଭଗବାନଙ୍କୁ ଲୀଳା, ଗିରି ଗୋବର୍ଦ୍ଧନ ଲୀଳା, ଆଜି ପର୍ଯ୍ୟନ୍ତ ମଧ୍ୟ ସେ ଲୀଳା ଗାନ କରାଯାଉଛି। ଭଗବାନ ଗୋବର୍ଦ୍ଧନ ଧାରଣ କରିଥିଲେ, ହନ୍ତାୟମଦ୍ରିଡ଼ବଳା ହରିଦାସ ବର୍ଜ୍ୟ ଯଦ ରାମକୃଷ୍ଣ ଚରଣ ସ୍ପର୍ଶ ପ୍ରମୋଦ ମାନଙ୍କ ତନୁତି ସହ ଗୋ ଗୁଣ ସ୍ତୈବର୍ଜା ପାନୀୟ ସୁଜବସ କନ୍ଦର କନ୍ଦମୂଳି। ଗୋବର୍ଦ୍ଧନର ପୂଜା କରିଛନ୍ତି ଗୋପୀମାନେ ଭାଗବତ ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ। ହନ୍ତାୟ ମଦ୍ରିର ଅବଳା, ଏ ଯେଉଁ ଯେତେ ପର୍ବତ ଅଛନ୍ତି ହେ ଅବଳା ହେ ସଖୀମାନେ, ଇଏ ପ୍ରକୃତରେ ହନ୍ତ, ପ୍ରକୃତରେ ଇଏ ହେଉଛନ୍ତି ହରିଦାସ ବର୍ଜ୍ୟ। ଯେତେ ଭକ୍ତ ଅଛନ୍ତି ହରିଦାସ ଯେତେ ଅଛନ୍ତି, ତିନି ପ୍ରକାର ହରିଦାସଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଭାଗବତରେ। ଜଣେ ହେଉଛନ୍ତି ଯୁଧିଷ୍ଠ ମହାରାଜ, ଜଣେ ହେଉଛନ୍ତି କିଏ ଉଦ୍ଧବ, ଆଉ ଜଣେ ହେଉଛନ୍ତି ଏଇ ଗୋବର୍ଦ୍ଧନ। ଗୋପୀମାନେ କହୁଛନ୍ତି ଯେତେ ହରିଦାସ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଏଇ ହରିଦାସ ବର୍ଜ୍ୟ ଗୋବର୍ଦ୍ଧନ। କାହିଁକି ନା ଯଦ ରାମକୃଷ୍ଣ ଚରଣ ସ୍ପର୍ଶ ପ୍ରମୋଦ, ଯିଏକି ଭଗବାନ ରାମ ବଳରାମ ଏବଂ କୃଷ୍ଣଙ୍କର ଚରଣ ସ୍ପର୍ଶରେ ଆନନ୍ଦିତ ହେଉଥିଲେ। ଭଗବାନ ଯେତେବେଳେ ଗୋଚାରଣ କରୁଥିଲେ କୌଣସି ପାଦୁକା ବ୍ୟବହାର କରୁନଥିଲେ, ଖାଲି ପାଦରେ ଭଗବାନ ବିଚରଣ କରୁଥିଲେ, ତେଣୁ ତାଙ୍କ ପାଦ ସ୍ପର୍ଶରେ ଏ ଗୋବର୍ଦ୍ଧନ ପର୍ବତ ଆନନ୍ଦିତ ହେଉଥିଲେ। ସେଥିପାଇଁ ତାଙ୍କର ଯେମିତି ଆମେ ଆନନ୍ଦିତ ହେଲେ ଆମର ରୋମ ଟାଙ୍କୁରି ଉଠେ, ସେଭଳି ଭାବରେ ଗୋବର୍ଦ୍ଧନଙ୍କର ତାଙ୍କର ଶରୀର ରୋମାଞ୍ଚିତ ହୋଇକରି ଏସବୁ ବିଭିନ୍ନ ଘାସ ସବୁ ଉତ୍ପନ୍ନ ହେଉଥିଲେ। ଯଦ ରାମକୃଷ୍ଣ ଚରଣ ସ୍ପର୍ଶ ମାନଙ୍କ ତନୋତି ସହ ଗୋ ଗୁଣ ସ୍ତୈବର୍ଜା, ଗାଭୀମାନଙ୍କୁ ଏବଂ ଗାଭୀମାନଙ୍କର ଯେଉଁ ବତ୍ସା ପାଳକମାନଙ୍କୁ ସମସ୍ତଙ୍କୁ, ଗୋପାଳକ ଗାଭୀପାଳକ ଏମାନଙ୍କୁ ସମସ୍ତଙ୍କୁ ଭଗବାନ ଗୋବର୍ଦ୍ଧନ କ'ଣ କରୁଥିଲେ ନା ସବୁକିଛି ପ୍ରଦାନ କରୁଥିଲେ, ଘାସ ଇତ୍ୟାଦି ପ୍ରଦାନ କରି ଗାଭୀମାନଙ୍କୁ ଆନନ୍ଦ ପ୍ରଦାନ କରୁଥିଲେ, ବିଭିନ୍ନ କନ୍ଦର କନ୍ଦମୂଳେଇ ବିଭିନ୍ନ ପ୍ରକାର ଫଳମୂଳ ଇତ୍ୟାଦି ଏବଂ ବିଭିନ୍ନ ପ୍ରକାର ଝରଣା ବା ସବୁ ରସ ଫଳରସ ଇତ୍ୟାଦି ପ୍ରଦାନ କରି ଭଗବାନ ଏବଂ ତାଙ୍କର ସାଙ୍ଗ ବାଳକମାନଙ୍କୁ ଆନନ୍ଦ ପ୍ରଦାନ କରୁଥିଲେ। ବିଭିନ୍ନ ଯେଉଁ ରହିଛି କନ୍ଦର ସବୁ ରହିଛି, ଗୁମ୍ଫା ସବୁ ରହିଛି, ସେ ଗୁମ୍ଫାରେ ଭଗବାନ ବିଶ୍ରାମ ନେଉଥିଲେ, ଏଇଭଳି ଭାବରେ ଅନେକ ପ୍ରକାର ସେବା କରୁଥିଲେ ହରିଦାସ ବର୍ଜ୍ୟ ଗୋବର୍ଦ୍ଧନ ପର୍ବତ। ତେଣୁ ସେଇ ଗୋବର୍ଦ୍ଧନକୁ ଭଗବାନ ଯେଉଁ ଧାରଣ କଲେ ବହୁତ ଲୀଳାରେ ଧାରଣ କଲେ, ଭାଗବତ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧରେ ଚବିଶ ପଚିଶ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି ଗୋବର୍ଦ୍ଧନ ଲୀଳା ଭଗବାନଙ୍କର। ସେଥିରେ ବର୍ଣ୍ଣନା କରାଯାଇଛି ଯେମିତି ଛୋଟ ପିଲା ଗୋଟିଏ ଛତୁକୁ ଟେକି ଦିଏ, ସେଇଭଳି ଭାବରେ ଭଗବାନ ଏ ଗୋବର୍ଦ୍ଧନ ପର୍ବତକୁ ଧାରଣ କରିଥିଲେ, ଉତ୍ତୋଳନ କରିଥିଲେ। ଛୋଟ ପିଲା ଯେମିତି ଛତୁକୁ ଟେକିବା ପାଇଁ ତାକୁ କଷ୍ଟ ହେବ ନାହିଁ, ସେଇଭଳି ଭାବରେ ଭଗବାନ ମଧ୍ୟ ଏ ଗୋବର୍ଦ୍ଧନ ପର୍ବତକୁ ଧାରଣ କରିଥିଲେ। ତେଣୁ ଏଇଭଳି ଭାବରେ ଭଗବାନଙ୍କ ଯେଉଁ ସବୁ ଲୀଳା ସବୁ ରହିଛି ସେ ତାଙ୍କୁ କଷ୍ଟ ନାହିଁ କିଛି, ଲୀଳୟା ଉନ୍ନୀତମ ବୋଲି କୁହାଯାଉ, ସେଥିପାଇଁ ସେଠି କୁହାଯାଇଛି ରସାୟା ଲୀଳୟ ଉନ୍ନୀତା, ଲୀଳାରେ ଉନ୍ନୀତ କରେ, ତାଙ୍କୁ କଷ୍ଟ ହେଇନି କିଛି, ସେ ଆନନ୍ଦ ଅନୁଭବ କରୁଛନ୍ତି। ଯଦିଓ ଗୋପୀମାନେ ଭାବୁଛନ୍ତି ଭଗବାନ ବହୁତ କଷ୍ଟ ହେଉଛି, ଭଗବାନ ଯେତେବେଳେ ଗୋଚାରଣ କରୁଛନ୍ତି ବା ଗାଭୀ ଚାରଣ କରୁଛନ୍ତି ଗୋପୀମାନେ ଗୃହରେ ରହି ସେ ମୂର୍ଚ୍ଛା ହେଇଯାଉଛନ୍ତି, କାହିଁକି ନା ଭଗବାନଙ୍କ ପାଦ କେତେ କୋମଳ। କିନ୍ତୁ ଏ ଯେଉଁ ବୃକ୍ଷ, ଏ ଯେଉଁ ଗୋବର୍ଦ୍ଧନ ପର୍ବତ ବା ଯେଉଁ ରହିଛି ଏଇ ଯେଉଁ ପର୍ବତ ପାହାଡ଼ ପର୍ବତ ରହିଛି, ଛୋଟ 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 କଣ୍ଟା ମଧ୍ୟ ରହିଛି, ଏ ଭଗବାନ ଯେତେବେଳେ ଚାଲିଯାଉଥିବେ ତାଙ୍କର ପାଦରେ କାଳେ କଣ୍ଟା ଫୁଟିଯିବ କି, ବା ଏ ଯେଉଁ ଗାଭୀମାନେ ଯେଉଁ ଘାସମାନଙ୍କୁ ଖାଇଦେଲା ପରେ ସେଇଟା ବହୁତ ଟାଣ ହୋଇଯାଇଥିବ, ତାପରେ ଯେତେବେଳେ ଭଗବାନ ଚାଲିବେ ଭଗବାନ ପାଦକୁ ବହୁତ କଷ୍ଟ ହେବ। ଏ କଥା ଚିନ୍ତା କରି ସେ ଭଗବାନ ବୋଲି ଜାଣନ୍ତି ନାହିଁ, କୃଷ୍ଣ ବୋଲି ଜାଣନ୍ତି, ଆମେ କହିଦେଉଛେ ଭଗବାନ ବୋଲି, ସେ କିନ୍ତୁ ଭଗବାନ କହନ୍ତି ନାହିଁ। ତେଣୁ କୃଷ୍ଣଙ୍କର ପାଦକୁ କାଳେ କଷ୍ଟ ହେବ ସେ କଥା ଚିନ୍ତା କରି ସେ ମୂର୍ଚ୍ଛା ହୋଇଯାଆନ୍ତି। ଭଗବାନ ଯେତେବେଳେ ଦିନବେଳା ସକାଳେ ଚାଲିଯାଆନ୍ତି, ଅଟତି ଯତ୍ ଭଗବାନ ଅନିକାନନ ତ୍ରୁଟି ଯୋଗାୟତିତ୍ୱମ ଅପସ୍ୟତାମ କୁଟିଳଂ କୁନ୍ତଳଂ ଶ୍ରୀମୁଖଂ ଚତେ ଜଡ଼ ଉଦୀକ୍ଷତାମ ପକ୍ଷମକୃ ଦୋଷା। ଭଗବାନ ଯେତେବେଳେ ନହ୍ନି ବା ଦିନରେ କାନନକୁ ଚାଲିଯାଉଛନ୍ତି, ବୃନ୍ଦାବନକୁ ଚାଲିଯାଉଛନ୍ତି, ତ୍ରୁଟି ଯୋଗାୟତିତ୍ୱମ ଅପସ୍ୟତାମ ଗୋଟେ ତ୍ରୁଟି, ଗୋଟେ ତ୍ରୁଟି କହିଲେ ପଲକ ପଡ଼ିବା ସମୟଟା ହେଉଛି ଗୋଟେ ତ୍ରୁଟି, ଏତିକି ସମୟ ଗୋପୀମାନଙ୍କୁ ଯୁଗ ଭଳି ଲାଗୁଛି, ଭଗବାନଙ୍କ ଦର୍ଶନରେ ଏଇଭଳି ତାଙ୍କୁ ଲାଗୁଛି। ତେଣୁ ଭଗବାନଙ୍କ ଯେଉଁ ରୂପ ରହିଛି କୁଟିଳଂ କୁନ୍ତଳଂ ଶ୍ରୀମୁଖଂ ଚତେ, ବହୁତ ସୁନ୍ଦର ମୁଖ ଯେଉଁ ଭଗବାନଙ୍କର ଏବଂ ତାଙ୍କର ଯେଉଁ କୁଞ୍ଚ କେଶ ସବୁ ରହିଛି, ଏସବୁକୁ ସେମାନେ ଦେଖିପାରୁନାହାନ୍ତି। ଏବଂ ଯେତେବେଳେ ଭଗବାନ ଫେରୁଛନ୍ତି ସନ୍ଧ୍ୟାବେଳେ, ସେତେବେଳେ ଯେତେବେଳେ ଭଗବାନଙ୍କ ରୂପକୁ ଦେଖୁଛନ୍ତି, ସେତେବେଳେ ତାଙ୍କର ପଲକକୁ ନିନ୍ଦା କରୁଛନ୍ତି, ଜଡ଼ ଉଦୀକ୍ଷତା ପକ୍ଷମକୃ ଦୋଷାମ, ତାଙ୍କର ଯେତେବେଳେ ପଲକ ପଡ଼ିଯାଉଛି ସେତେବେଳେ ସେ ବିଧିକୁ ନିନ୍ଦା କରୁଛନ୍ତି। ଏତେ ସୁନ୍ଦର ରୂପ ଭଗବାନଙ୍କର, ସେ ଭାବୁଛନ୍ତି ଭଗବାନ ବହୁତ କଷ୍ଟ ହେଉଛି ଏଇଭଳି ଭାବରେ ଭାବୁଛନ୍ତି। କିନ୍ତୁ ଭଗବାନ ଆନନ୍ଦରେ ରମଣ କରୁଛନ୍ତି, ଆନନ୍ଦରେ ସେ ସବୁ ଲୀଳା କରୁଛନ୍ତି। ଏଠି ଶୁକରଦେବ ମଧ୍ୟ ଯେଉଁ ଉତ୍ଥାନ କରୁଛନ୍ତି, ଏଠି ସେଥିପାଇଁ ମୈତ୍ର ମୁନି ବ୍ୟବହାର କରୁଛନ୍ତି ଶବ୍ଦ ଲୀଳୟା, ବହୁତ ବହୁତ ସହଜରେ ବହୁତ ଆନନ୍ଦରେ ଭଗବାନ ସେଥିରେ କାର୍ଯ୍ୟ କରୁଛନ୍ତି, ଲୀଳା କରୁଛନ୍ତି, କାର୍ଯ୍ୟ କରୁଛନ୍ତି, ଭଗବାନ କଷ୍ଟ ହେଉନାହିଁ। ତେଣୁ ଲୀଳୟା ନିଦାମ ଏଇଭଳି ଭାବରେ ବହୁତ ଆନନ୍ଦରେ ତାକୁ ଉତ୍ତୋଳନ କରି ଅପ୍ସୁ ନ୍ୟସ୍ୟ ଯଜୌ ହରି, ଅପ୍ସୁ ସେ ଜଳରେ ସ୍ଥାପନ କଲେ, ନ୍ୟସ୍ୟ ସ୍ଥାପନ କଲେ, ଏବଂ ଯଜୌ ହରି ଭଗବାନ ହରି, ହରି ଶବ୍ଦର ଅନେକ ଅର୍ଥ ରହିଛି, ଆମେ କହି ମାନେ ଆତ୍ମାରାମ ଶ୍ଳୋକରେ କୁହାଯାଇଛି ହରିର ଶବ୍ଦର ଅନେକ ରହିଛି, କିନ୍ତୁ ଦୁଇ ମୁଖ୍ୟତମ କ'ଣ ନା ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ସେ ସବୁକିଛି ସମସ୍ତଙ୍କର ସମସ୍ତ କିଛି ଅମଙ୍ଗଳକୁ ହରଣ କରିନିଅନ୍ତି, ସେଥିପାଇଁ ତାଙ୍କ ନାମ ହେଉଛି ହରି। ଏଠି ଯେଉଁ ପୃଥିବୀର ଯେଉଁ ଜୀବମାନଙ୍କର ଅମଙ୍ଗଳ ହୋଇଥାନ୍ତା, ପୃଥିବୀ ତଳକୁ ଯାଇଛନ୍ତି, ତେଣୁ ସେ ସବୁ ଅମଙ୍ଗଳ ହରଣ କରିଛନ୍ତି, ତେଣୁ ପୃଥିବୀକୁ ତାର କକ୍ଷପଥରେ ସ୍ଥାପନ କରିଛନ୍ତି, ଏବଂ ଭଗବାନଙ୍କ ଏହିସବୁ ଲୀଳା ଦ୍ୱାରା ଅନ୍ୟମାନେ ସବୁ ଆକର୍ଷିତ ହେଇକି ଆସିବେ, ପ୍ରେମ ପ୍ରେମ ପ୍ରାପ୍ତ ହେବେ, ପ୍ରେମ ଦିଆ ହରେ ମନ, ସମସ୍ତଙ୍କୁ ପ୍ରେମ ପ୍ରଦାନ କରି ସମସ୍ତଙ୍କର ମନକୁ ମଧ୍ୟ ସେ ହରଣ କରନ୍ତି ସେ ହରି। ଯେଉଁ ହରିଙ୍କ ସମୟରେ ଭଗବାନ ହରି ରୂପରେ ଅବତାର ନେଇକରି ଗଜରାଜକୁ ଉଦ୍ଧାର କରିଥିଲେ, ଗଜରାଜ ଚିନ୍ତା କଲା ଥାଇ ଗୋର ଜଳେଣ, ଗଜରାଜ ଚିନ୍ତା ଗୋର ଜଳେଣ ଚକ୍ର ପେଶି ନକ୍ର ନାସି ଉଦ୍ଧରିଲ ଆପଣ, ଚକ୍ର ପେଶି ନକ୍ର ନାସି ଉଦ୍ଧରିଲ ଆପଣ, ଆହି ନୀଳ ଶୈଳ। ଭଗବାନ ହରି ରୂପରେ ଏ ଯେଉଁ ଷଷ୍ଠ ମନ୍ୱନ୍ତର, ଏଇ ଯେଉଁ ଚକ୍ରୀଷ ମନ୍ୱନ୍ତରରେ ଯେଉଁ ମନ୍ୱନ୍ତରରେ ଭଗବାନ ଶୁକ୍ରଦେବ ଆସିଥିଲେ, ସେଇ ମନ୍ୱନ୍ତରରେ ମଧ୍ୟ ହରିଙ୍କର ଲୀଳା ହୋଇଥିଲା, ମନ୍ୱନ୍ତର ଅବତାର ହିସାବରେ ଆସିଥିଲେ ଭଗବାନ ହରି, ଯିଏକି ଏ ଗଜରାଜକୁ ଉଦ୍ଧାର କରିଥିଲେ। ଅଷ୍ଟମ ସ୍କନ୍ଦ ତୃତୀୟ ଚତୁର୍ଥ ଅଧ୍ୟାୟରେ ଏସବୁ ଲୀଳାକୁ ବର୍ଣ୍ଣନା କରାଯିବ। ତେଣୁ ହରିଙ୍କର ଏଇଭଳି ଭାବେ ଲୀଳା ସବୁ ରହିଛି, ସମସ୍ତଙ୍କୁ ଆକର୍ଷଣ କରନ୍ତି, ତେଣୁ ଶୁକ୍ରଦେବ ମଧ୍ୟ ସେଇଭଳି ଭାବେ ହରି ଯଜଉ ତାଙ୍କର ଧାମକୁ ଚାଲିଗଲେ। ବର୍ତ୍ତମାନ ମଧ୍ୟ ଆମେ କହିଥିଲୁ ଉତ୍ତର ଗୁରୁ ବର୍ଷରେ ଭଗବାନ ରହିଛନ୍ତି, ତାଙ୍କର ଧାମରେ ଭଗବାନ ରହିଛନ୍ତି ଏବଂ ଭୂଦେବୀ ତାଙ୍କର ଆରାଧନା କରୁଛନ୍ତି, ଏ ପଞ୍ଚମ ସ୍କନ୍ଦରେ ବର୍ଣ୍ଣନା କରାଯିବ। ତେଣୁ ଏଇଭଳି ଭାବରେ ଶୁକ୍ରଦେବଙ୍କ ଲୀଳା ବର୍ଣ୍ଣନା କରୁଛନ୍ତି ମୈତ୍ରମୁନି। ଆମ କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପୀପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବୃନ୍ଦ କି ହିତାୟ ଗୌତମାନନ୍ଦେ। ଜୟ ଶ୍ରୀ ଗୋପୀପାଦ।